ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର. ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଦେଶର ସଭ୍ୟତାଗତ ଅଦମ୍ୟ ଭାବନାକୁ ପ୍ରତିଫଳିତ କରୁଛି, କହିଲେ ପ୍ରଧାନମନ୍ତ୍ରୀ. ସୋମନାଥ ସ୍ୱାଭିମାନ ପର୍ବରେ ଆସନ୍ତା ରବିବାର ଯୋଗଦେବେ ଶ୍ରୀ ମୋଦି. ଫ୍ରାନ୍ସ ଏବଂ ଲକ୍ସମବର୍ଗକୁ ସାତଦିନିଆ ଗସ୍ତରେ ଯାଇ ଫ୍ରାନ୍ସରେ ପହଞ୍ଚିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ପରିବେଶ ମାନକ ପରୀକ୍ଷାଗାରକୁ ନୂଆଦିଲ୍ଲୀରେ ଉଦ୍ଘାଟନ କଲେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ. ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଯୁବ ଏକଦିବସୀୟ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ରେ ଭାରତ ସମ୍ମୁଖରେ 246 ରନ୍ର ବିଜୟ ଲକ୍ଷ୍ୟ. ବିଗତ 1000 ବର୍ଷ ଧରି ସୋମନାଥ ମନ୍ଦିରର ଅସ୍ତିତ୍ୱ ଦେଶର ସଭ୍ୟତାଗତ ଅଦମ୍ୟ ଭାବନାକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. 1026 ବର୍ଷ ଆୟୁର ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ଆକ୍ରମଣର 1000 ବର୍ଷର ଐତିହାସିକ ମାଇଲଖୁଣ୍ଡକୁ ଚିହ୍ନିତ କରି ଏକ ସମ୍ପାଦକୀୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସୋମନାଥ ଶବ୍ଦ ଶୁଣିବା ଦ୍ୱାରା ଲୋକଙ୍କ ହୃଦୟ ଏବଂ ମନରେ ଗର୍ବର ଭାବନା ସୃଷ୍ଟି ହୁଏ. ଏହା ହେଉଛି ଦେଶର ଆତ୍ମାର ଚିରନ୍ତନ ଘୋଷଣା. ଏହି ଭବ୍ୟ ମନ୍ଦିର ଗୁଜରାଟର ପଶ୍ଚିମ ଉପକୂଳରେ ପ୍ରଭାସପାଟନ ନାମକ ଏକ ସ୍ଥାନରେ ଅବସ୍ଥିତ. ପ୍ରଧାନମନ୍ତ୍ରୀ କହିଛନ୍ତି, ସୋମନାଥଙ୍କ କାହାଣୀ କେବଳ ଏକ ମନ୍ଦିର ବିଷୟରେ ନୁହେଁ, ବରଂ ଏହା ଦେଶର ସଂସ୍କୃତି ଏବଂ ସଭ୍ୟତାକୁ ସୁରକ୍ଷିତ ରଖିଥିବା ଭାରତ ମାତାର ଅସଂଖ୍ୟ ସନ୍ତାନଙ୍କ ଅତୁଟ ସାହସ ସହ ଜଡ଼ିତ. କୋଟି କୋଟି ଲୋକଙ୍କ ଦ୍ୱାରା ସମ୍ମାନିତ ସୋମନାଥ ମନ୍ଦିର ଉପରେ ବିଦେଶୀ ଆକ୍ରମଣ ସମୟର ସ୍କୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 1026 ଜାନୁଆରୀରେ ଗଜନୀର ମହମ୍ମୁଦ ଏହି ମନ୍ଦିର ଉପରେ ଆକ୍ରମଣ କରିଥିଲେ. ଏକ ହିଂସାତ୍ମକ ତଥା ବର୍ବରୋଚିତ ଆକ୍ରମଣ ଜରିଆରେ ବିଶ୍ୱାସର ଓ ସଭ୍ୟତାର ଏହି ମହାନ ପ୍ରତୀକକୁ ସେ ଧ୍ୱଂସ କରିବାକୁ ଚାହୁଁଥିଲେ. 1000 ବର୍ଷ ପରେ ମଧ୍ୟ ସୋମନାଥକୁ ଏହାର ଭବ୍ୟ ସ୍ଥିତିକୁ ଫେରାଇ ଆଣିବା ଲାଗି ହୋଇଥିବା ଅଗଣିତ ପ୍ରୟାସରେ ଏହି ମନ୍ଦିର ଆଜି ମଧ୍ୟ ପୂର୍ବଭଳି ଗୌରବମୟ ହୋଇ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି।
सोमनाथ हमें यह बताता है कि घृणा और कट्टरता में विनाश की विकृत ताकत हो सकती है, लेकिन आस्था में सृजन की शक्ति होती है। करोड़ों श्रद्धालुओं के लिए सोमनाथ आज भी आशा का अनंत नाद है। यह विश्वास का वह स्वर है जो टूटने के बाद भी उठने की प्रेरणा देता है। अगर 1000 साल पहले खंडित हुआ सोमनाथ मंदिर अपने पूरे वैभव के साथ फिर से खड़ा हो सकता है, तो हम 1000 साल पहले का समृद्ध भारत भी बना सकते हैं।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ଗୁଜରାଟର ସୋମନାଥ ଗସ୍ତ କରିବେ। ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ ପାଇଁ ସେଠାରେ ବର୍ଷବ୍ୟାପୀ ଯୋଜନା ପ୍ରସ୍ତୁତ କରାଯାଇଛି। 2026 ମସିହାରେ ସୋମନାଥ ଉପରେ ପ୍ରଥମ ଆକ୍ରମଣର 1000 ବର୍ଷ ପୂରଣ ହେଉଛି। ଚଳିତ ମାସ 8 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ସୋମନାଥରେ ଅନେକ ଆଧ୍ୟାତ୍ମିକ ଏବଂ ସାମାଜିକ କାର୍ଯ୍ୟକଳାପ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଫ୍ରାନ୍ସ ଏବଂ ଲକ୍ସମବର୍ଗକୁ ସାତଦିନିଆ ଗସ୍ତରେ ଯାଇ ଆଜି ଫ୍ରାନ୍ସରେ ପହଞ୍ଚିଛନ୍ତି। ଶ୍ରୀ ଜୟଶଙ୍କର ପ୍ୟାରିସ୍ରେ ଭାରତ ଓ ଫ୍ରାନ୍ସର ସଫଳତାର କାହାଣୀ ବଖାଣୁଥିବା ସେ କୁଇ ସେ ଟ୍ରାମେ ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି, ଏହି ପ୍ରଦର୍ଶନୀ ଭାରତର ବୟନ ଐତିହ୍ୟ, ରଚନାତ୍ମକ କୌଶଳ ଏବଂ ସୃଜନଶୀଳତାକୁ ପ୍ରଦର୍ଶିତ କରୁଛି। ତାଙ୍କ ଗସ୍ତ ସମୟରେ ଡକ୍ଟର ଜୟଶଙ୍କର ପ୍ୟାରିସ୍ରେ ଫ୍ରାନ୍ସର ନେତୃତ୍ୱଙ୍କୁ ଭେଟିବା ସହ ତାଙ୍କ ପ୍ରତିପକ୍ଷ ଜିନ୍ ନୋଏଲ୍ ବ୍ୟାରୋଟ୍ଙ୍କ ସହ ଆଲୋଚନା କରିବେ। ଉଭୟ ନେତା ଭାରତ ଫ୍ରାନ୍ସ ରଣନୈତିକ ସହଭାଗିତା ଅଧୀନରେ ହୋଇଥିବା ଅଗ୍ରଗତି ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଆଲୋଚନା କରିବେ। ଡକ୍ଟର ଜୟଶଙ୍କର ସମ୍ମାନିତ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରଦୂତ ସମ୍ମିଳନୀର 31ତମ ସଂସ୍କରଣକୁ ମଧ୍ୟ ସମ୍ବୋଧିତ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ଜୟଶଙ୍କର ଲକ୍ସମବର୍ଗ ଗସ୍ତ କରିବେ। ସେଠାରେ ଲକ୍ସମବର୍ଗର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଜାଭିୟର୍ ବେଟେଲ୍ ଏବଂ ଦେଶର ବରିଷ୍ଠ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ସେ ଲକ୍ସମବର୍ଗରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ମଧ୍ୟ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରେ ଖତ୍ବାଏ ମୋଦି ଲାଲକିଲ୍ଲା କି ଫାସିଲ୍ ସେ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି, ଏହି ପୁସ୍ତକଟି 2014ରୁ 2025 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାଧୀନତା ଦିବସ ଭାଷଣର ଏକ ସଂକଳନ। ଶ୍ରୀ ପ୍ରଧାନ କହିଛନ୍ତି, ଏହି ଭାଷଣଗୁଡ଼ିକ ଶ୍ରୀ ମୋଦିଙ୍କ ସବ୍କା ସାଥ୍ ସବ୍କା ବିକାଶ ଏବଂ ସବ୍କା ପ୍ରୟାସକୁ ଗ୍ରହଣ କରି କାର୍ଯ୍ୟ କରିବାର ଶୈଳୀକୁ ଦର୍ଶାଉଛି। ସେ କହିଛନ୍ତି, ଏହି ପୁସ୍ତକରେ ଅନ୍ତୋଦୟ, ସ୍ୱଚ୍ଛ ଭାରତ ଏବଂ ଜାତୀୟ ସ୍ୱାର୍ଥ ସହ ଜଡ଼ିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ସ୍ଥାନିତ ହୋଇଛି। ଏହି ପୁସ୍ତକଟି ପ୍ରଧାନମନ୍ତ୍ରୀଙ୍କ ଭାଷଣର ଏକ ସଂକଳନ, ଯାହା ଉର୍ଦ୍ଦୁ ଭାଷାରେ ଅନୁବାଦିତ ହୋଇଛି ଏବଂ ଜାତୀୟ ଉର୍ଦ୍ଦୁ ଭାଷା ପ୍ରୋତ୍ସାହନ ପରିଷଦ ଦ୍ୱାରା ପ୍ରକାଶିତ ହୋଇଛି। ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ୍ଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବିଭାଗୀୟ ଟାସ୍କଫୋର୍ସର 17ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ ତଥ୍ୟ ଆଧାରିତ ନିଷ୍ପତ୍ତି ଗ୍ରହଣ, ତଦାରଖ ବ୍ୟବସ୍ଥା ଏବଂ ଅନୁପାଳନ ଢାଞ୍ଚାକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯାଇଥିଲା। ଏହି ବୈଠକରେ ଡ୍ରେନେଜ୍ ମ୍ୟାପିଂ ଏବଂ ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ଭିଭିଭୂମିର ବର୍ଦ୍ଧିତ ତଦାରଖ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀ ପାଟିଲ୍ ଚଳିତ କ୍ୟାଲେଣ୍ଡର ବର୍ଷରେ 15ଟି ପ୍ରଦୂଷଣ ପ୍ରଶମନ ଭିଭିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ପ୍ରଶଂସା କରି ଏହାକୁ ଗଙ୍ଗା ପୁନରୁଦ୍ଧାର ପାଇଁ ଚାଲିଥିବା ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କହିଛନ୍ତି। ଜାତୀୟ ଢାଞ୍ଚା ଅନୁଯାୟୀ ବିଶୋଧିତ ଜଳର ନିରାପଦ ପୁନଃବ୍ୟବହାର ନୀତିକୁ ତ୍ୱରାନ୍ୱିତ କରିବାକୁ ସେ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀର ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ ଜାତୀୟ ଭୌତିକ ପ୍ରୟୋଗଶାଳା ସିଏସ୍ଆଇଆର୍ ଏନ୍ପିଏଲ୍ଠାରେ ଜାତୀୟ ପ୍ରାଥମିକ ମାନକ ସୁବିଧା ଏବଂ ଜାତୀୟ ପରିବେଶ ମାନକ ପ୍ରୟୋଗଶାଳାର ଉଦ୍ଘାଟନ କରିଛନ୍ତି। ସିଏସ୍ଆଇଆର୍ ଏନ୍ପିଏଲ୍ର 80ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉଦ୍ବୋଧନ ଦେଇ ଡକ୍ଟର ସିଂ କହିଛନ୍ତି, ଆମେରିକା, ଜର୍ମାନୀ, ଚୀନ୍ ଏବଂ ଜାପାନ ପରେ ଭାରତ ବିଶ୍ୱର ପଞ୍ଚମ ଦେଶ ଭାବେ ସୌର ସେଲ୍ କାଲିବ୍ରେସନ୍ ପାଇଁ ଏକ ମାନକ ସୁବିଧା ହାସଲ କରିଛି। ବର୍ଦ୍ଧିଷ୍ଣୁ ପରିବେଶଗତ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ପରିବେଶ ମାନକ ପରୀକ୍ଷାଗାର ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ବୋଲି ଡକ୍ଟର ସିଂ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଏହା ବିଭିନ୍ନ ପରିବେଶ ପରିମାପକଗୁଡ଼ିକର ନିର୍ଭୁଲ ମୂଲ୍ୟାଙ୍କନ କରିବାରେ ସକ୍ଷମ ହେବ ଏବଂ କେବଳ ସରକାରୀ ସଂସ୍ଥାଗୁଡ଼ିକ ନୁହେଁ ବରଂ ବେସରକାରୀ କ୍ଷେତ୍ର ତଥା ଅନ୍ୟ ଦେଶକୁ ମଧ୍ୟ ସେବା ପ୍ରଦାନ କରିବ। ମନ୍ତ୍ରୀ କହିଛନ୍ତି, ସ୍ୱଦେଶୀ ଜ୍ଞାନକୌଶଳ, ନିର୍ଭୁଲ ମୂଲ୍ୟାଙ୍କନ ତଥା ସାଂଗଠନିକ ଉତ୍କର୍ଷତା ପ୍ରୟୋଗଶାଳାବଦ୍ଧ ଜ୍ଞାନକୁ ବଜାରକୁ ସ୍ଥାନାନ୍ତର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏତଦ୍ବ୍ୟତୀତ ସାମାଜିକ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ସ୍ଥାୟୀ ସମାଧାନ ପ୍ରଦାନ କରିବା କ୍ଷେତ୍ରରେ ଏହି ପ୍ରୟୋଗଶାଳା ଲାଭଦାୟକ ହେବ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଆଜି ନୂଆଦିଲ୍ଲୀର ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ନିଗମ ଓଏନ୍ଜିସି ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଇଏମ୍ଆର୍ଏସ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱ ସମର୍ଥିତ ଭିତ୍ତିଭୂମି ବିକାଶ ଏବଂ କ୍ଷମତା ନିର୍ମାଣ କାର୍ଯ୍ୟାନ୍ୱୟନ ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଜନଜାତି ବ୍ୟାପାର ସଚିବ ରଞ୍ଜନା ଚୋପ୍ରା କହିଛନ୍ତି, ଚୁକ୍ତିନାମା ଅନ୍ତର୍ଗତ ଓଏନ୍ଜିସି ଜନଜାତି ସମ୍ପ୍ରଦାୟର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରି ଇଏମ୍ଆର୍ଏସ୍କୁ ସଶକ୍ତ କରିବା ପାଇଁ 28 କୋଟି ଟଙ୍କା ପ୍ରଦାନ କରିବା ପାଇଁ ପ୍ରତିଶ୍ରତି ଦେଇଛି। ଆଇଏନ୍ଏସ୍ ଚିଲିକାର 2700 ପ୍ରଶିକ୍ଷାର୍ଥୀଙ୍କ ପାଇଁ ପାସିଂ ଆଉଟ୍ ପରେଡ୍ ଚଳିତ ମାସ 8 ତାରିଖରେ ଅନୁଷ୍ଠିତ ହେବ। ଆଇଏନ୍ଏସ୍ ଚିଲିକା ଓଡ଼ିଶାର ଚିଲିକା ହ୍ରଦ ନିକଟରେ ଅବସ୍ଥିତ। ଏହା ନାବିକ ଏବଂ ଅଗ୍ନିବୀରମାନଙ୍କ ପାଇଁ ଭାରତୀୟ ନୌସେନାର ଏକ ପ୍ରଶିକ୍ଷଣ ପ୍ରତିଷ୍ଠାନ। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ପାସିଂ ଆଉଟ୍ ପରେଡ୍ 16 ସପ୍ତାହର କଠୋର ପ୍ରଶିକ୍ଷଣର ସଫଳ ପରିସମାପ୍ତିକୁ ଚିହ୍ନିତ କରେ, ଯାହା ପ୍ରଶିକ୍ଷାର୍ଥୀମାନଙ୍କୁ ଆଧୁନିକ ନୌସେନା କାର୍ଯ୍ୟକଳାପ ତଥା ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ କରେ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଚଳିତ ଥରର ପାସିଂ ଆଉଟ୍ ବ୍ୟାଚ୍ 2100 ଅଗ୍ନିବୀରଙ୍କୁ ନେଇ ଗଠିତ। ଏହି ଅବସରରେ ପ୍ରଶିକ୍ଷାର୍ଥୀଙ୍କ ଦ୍ୱିଭାଷୀ ପତ୍ରିକା ଅଙ୍କୁରର ଉନ୍ମୋଚନ କରାଯିବ। 19 ବର୍ଷରୁ କମ୍ କ୍ରିକେଟରେ ବନୋନିର ୱିଲମୁର୍ ପାର୍କରେ ଖେଳାଯାଇଥିବା 3 ମ୍ୟାଚ୍ ବିଶିଷ୍ଟ ଯୁବ ଅନ୍ତର୍ଜାତୀୟ ଏକଦିବସୀୟ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ରେ ଆୟୋଜକ ଦକ୍ଷିଣ ଆଫ୍ରିକା ଭାରତ ପାଇଁ 246 ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପୂର୍ବରୁ ଆୟୋଜକ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। 39.3 ଓଭରରେ ସମସ୍ତ ୱିକେଟ୍ ହରାଇ ଦକ୍ଷିଣ ଆଫ୍ରିକା 245 ରନ୍ କରିବାକୁ ସକ୍ଷମ ହୋଇଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 246 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି 11 ଓଭରରେ 2 ୱିକେଟ୍ ହରାଇ 103 ରନ୍ ସଂଗ୍ରହ କରିଛି। ପ୍ରଥମ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 25 ରନ୍ରେ ପରାସ୍ତ କରିଥିଲା। 44ତମ କନିଷ୍ଠ ଜାତୀୟ ଖୋଖୋ ଚାମ୍ପିୟନ୍ସିପ୍ର ବାଳକ ବର୍ଗରେ ଗତଥରର ଚାମ୍ପିୟନ୍ ମହାରାଷ୍ଟ୍ରକୁ 35-30 ପରାସ୍ତ କରି ଆୟୋଜକ କର୍ଣ୍ଣାଟକ ଟାଇଟଲ୍ ହାସଲ କରିଛି। ଗତକାଲି ବେଙ୍ଗାଲୁରୁରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ର ବାଳିକା ବର୍ଗରେ ଗତଥରର ଚାମ୍ପିୟନ୍ ମହାରାଷ୍ଟ୍ର ଓଡ଼ିଶାକୁ 34-33 ପରାସ୍ତ କରି ତା'ର ଟାଇଟଲ୍ ହାସଲ କରିଛି। ବାଳିକା ବର୍ଗରେ ସ୍ନେହା ଲାମକାନେ ଶ୍ରେଷ୍ଠ ଖେଳାଳି ଭାବେ ଜାନକୀ ପୁରସ୍କାର ପାଇଛନ୍ତି। ସେହିପରି ବାଳକ ବର୍ଗରେ ବି ବିଜୟ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ବୀର ଅଭିମନ୍ୟୁ ପୁରସ୍କାର ପାଇଛନ୍ତି। ଏହି ପ୍ରତିଯୋଗିତା ଗତମାସ 31 ତାରିଖରୁ ବେଙ୍ଗାଲୁରୁର ଗୁଞ୍ଜୁରୁସ୍ଥିତ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇ ଗତକାଲି ଉଦ୍ଯାପିତ ହୋଇଥିଲା। 58ତମ ବରିଷ୍ଠ ଜାତୀୟ ଖୋଖୋ ଚାମ୍ପିୟନ୍ସିପ୍ ଚଳିତ ମାସ 11 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ତେଲେଙ୍ଗାନାର କାଜିପେଟ୍ରେ ଅନୁଷ୍ଠିତ ହେବ। ସେହିପରି 35ତମ ସବ୍ଜୁନିୟର ଜାତୀୟ ଚାମ୍ପିୟନ୍ସିପ୍ ଚଳିତ ମାସ 31 ତାରିଖରୁ ଫେବୃୟାରୀ 4 ତାରିଖ ପର୍ଯ୍ୟନ୍ତ ହରିୟାଣାର କୁରୁକ୍ଷେତ୍ରରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥର ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୋମନାଥ ମନ୍ଦିର ଦେଶର ସଭ୍ୟତାଗତ ଅଦମ୍ୟ ଭାବନାକୁ ପ୍ରତିଫଳିତ କରୁଛି, କହିଲେ ପ୍ରଧାନମନ୍ତ୍ରୀ। ସୋମନାଥ ସ୍ୱାଭିମାନ ପର୍ବରେ ଆସନ୍ତା ରବିବାର ଯୋଗଦେବେ ଶ୍ରୀ ମୋଦି। ଫ୍ରାନ୍ସ ଏବଂ ଲକ୍ସମବର୍ଗକୁ 7ଦିନିଆ ଗସ୍ତରେ ଯାଇ ଫ୍ରାନ୍ସରେ ପହଞ୍ଚିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ପରିବେଶ ମାନକ ପରୀକ୍ଷାଗାରକୁ ନୂଆଦିଲ୍ଲୀରେ ଉଦ୍ଘାଟନ କଲେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ। ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଯୁବ ଏକଦିବସୀୟ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ରେ ଭାରତ ସମ୍ମୁଖରେ 246 ରନ୍ର ବିଜୟ ଲକ୍ଷ୍ୟ। ସମ୍ବାଦ ଶେଷ ହେଲା।